श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी कृपाद पद्मे मर्पण निवेदन करी श्री गुरुदेव श्री श्रीमद भक्ति सुरदाम दुस्वामी गुरु महाराज कृपाद पद्मे मर्पण निवेदन करी इसकन प्रतिष्ठाता आचार्य श्री श्रीमद ऐसी भक्ति वेदांत स्वामी प्रभुपाद महाराज कृपाद पद्मे मर्पण निवेदन करी आज हमें श्रीमद भागवत अष्टम स्कंद कोटि अध्याय षोह श्लोक कथा आरंभ करवा बड़ी महाराज को सर्वस्व समर्पण बड़ी महाराज को सबकि समर्पण कर दे तेणु गत काली आम कथा विश्राम दृढ़ पंडित मान्याज्ञ स्तब्ध अस्मद उपेक्षा मत्साहसना दिग्गजस्त मचिरा ध्रष श्रेय गुरुदेव जो दे अभिशाप देदे ये प्रकृति आशीर्वाद तेणु एवं शब्द स्व गुरुणा सत्या न चलितो महान वामनाय ददौ एनाम अर्चित्व लोक उदक पूर्वकम तेनाली भाव एवं शब्द यह भाव अभिशप्त है सुगुरुणा निज गुरु अभिशाप दे सत्या न चलित महान सत्यु से विचलित है ना महान व्यक्ति से वामनाय भगवान वामन को ददौ कौन दे ना भूमि प्रदान करने जो प्रतिश्रुति देते बर्तन देवाई कौन कहना उदक पूर्वक शखर जल नहीं प्रतिज्ञा करण अच्छी जो तथापि शुक्राचार्य से जल भितर शख भितर जा रही जाते पा आसन तेणु भगवान से जो कुश भगवान जो आविर्भाव होते कुश किए देते सप्तषि देते कुश से कुशर टे फोड़ीदे भितर को आखिटी कणा हो गला शुक्राचार्य कह जाए जहाँ यह भाव जो प्रतिश्रुति दे विंध्यावली तदागत्य पत्नी जालक जालक मालिनी आनी कलसंग हईम बने बने जन्य पांग भूतम तर पत्नी नाम हूँ शुक्राचार्य नुह बड़ी पत्नी हूँ बड़ी प्रिया विंध्यावली बड़ी बड़ी विंध्यावली कौन कले जलक जालक मालिनी सुवर्ण हार सब पिन्नी मुक्ता माला घोषित होती तेणु हेम कैलस आणले सुवर्णर कैलस आणले पा जाल आणिकी भगवान पाद धोत करजमान स्वयं तस्य श्रीमद पाद युगम मुदा अवनिज्ञा वहन मूर्धनी तदपो विश्व पावनी भगवान पाद धोक ये कौन करे लोक पवित्र करे अकाल मृत्युहरण सर्वव्याधि निवारण विष्णु पाद दुखम कृत्वा शिरसा धारा धारायम्यहम भगवान पाद दुख ये अकाल मृत्यु को नष्ट करदेव एवं सर्वव्याधि निवारण करदेव आम श्री सुंदर राधा से महाराज कहते जन व्यक्ति तार बहुत रोग होता डाक्टर मान कर मासक भितर मृत्युवरण कर तेणु ये खबर महाराज कथा चलता फरेन कंट्री से समय न्यूज आसी जो एक खबर पाइले से कहे ठीक है टी चरण जग जल देदेव भगवान पाद दुख जल रही चरणामृत चरणामृत देदे से भल हो गले यहां मतलब बस कहते देढ़ वर्ष हो गला से देढ़ वर्ष होता बर्तमान कौन जानी तेनाली भाव में से जल को निज मस्तक छिंचन यजमान स्वयं तस्य श्रीमद पाद युगम मुदा भगवान पाद पद्म दुईटी पाद पद्म को बहुत आनंद सहित भगवान को धौत कर दौरान अवनिजा वहन मर्दनी से पाद जल को निजर मस्तक स्थापन कर सिंचन करदप विश्व पावनी विश्व को पावन कर दे भगवान जो गंगा जल आसवे त्रिलोक को पवित्र कर दौरान भागवत दशम स्कंद प्रथम अध्याय कथा कही सुखदेव गोस्वामी जे जो भगवान कथा वासुदेव कथा प्रश्न पुरुषांग त्रीन पुनाधि भक्तारम पृच्छकम श्रोत्रम तत्पाद शरीरम यथा भगवान कथा भक्ता को पवित्र करे एवं तापरे पृच्छकम जो मैंने प्रश्न पचारती एवं श्रोत्रुम जे श्रवण करिवे ଯଥା ପୂର୍ବଂ ଶ୍ରେଷ୍ଠ ବୋଲି ବିଶ୍ୱନାଥ ଠାକୁର କହୁଛନ୍ତି। ଯିଏ ବକ୍ତା ସିଏ ପୂର୍ଣ୍ଣ ଆଟେନସନ୍ରେ କଥା କହିବେ, ଯିଏ ପୃଚ୍ଛକମ୍ ସିଏ କରିପାରନ୍ତି ନ କରିପାରନ୍ତି, ଆଉ ଯିଏ ଶ୍ରୋତୃ ଶୁଣିକିରି ଶୋଇକିରି ଶୁଣିପାରନ୍ତି ନ ଶୁଣିପାରନ୍ତି, ମନକୁ ଇଆଡ଼େ ସିଆଡ଼େ ଲଗେଇପାରନ୍ତି, ଯାହା କରିପାରନ୍ତି ତାଙ୍କ ଇଚ୍ଛା, ସେ ଅନୁସାରେ ସେ ଫଳ ପାଇବେ। ତେଣୁ ଏଇଭଳି ଭାବରେ ଏଇ ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦେବେ। ଆଜି କୃଷ୍ଣଙ୍କର କଥା ପ୍ରଭୁପାଦ ମହାରାଜ ତାଙ୍କ ଭାରତରେ କହିଛନ୍ତି, କୃଷ୍ଣ ଇସ୍କନ ମଧ୍ୟ ସେହିଭଳି ଭାବରେ ଯେଉଁମାନେ ଇସ୍କନ ନିନ୍ଦା କରିବେ ସେମାନେ ମଧ୍ୟ ପବିତ୍ର ହୋଇଯିବେ। ଇସ୍କନ ହେଉଛି ଏଭଳି ସଂସ୍ଥା, ମହାନ ସଂସ୍ଥା, ଯେ ବହୁତ ଲୋକ ମହାନ ନିନ୍ଦା କରୁଛନ୍ତି କୃଷ୍ଣଙ୍କର, ଆମର ଇସ୍କନ ନିନ୍ଦା କରୁଛନ୍ତି, ପ୍ରଭୁପାଦ ନିନ୍ଦା କରୁଛନ୍ତି, ଭକ୍ତମାନେ ନିନ୍ଦା କରୁଛନ୍ତି, ଏମିତି କଲେ ସେମିତି କଲେ ସେମିତି କଲେ ସେମିତି କଲେ, କିନ୍ତୁ ସେମାନେ ମଧ୍ୟ ପବିତ୍ର ହୋଇଯିବେ, କାରଣ ଇସ୍କନ ନିନ୍ଦା କଲେ, ଏଇଟା ହେଉଛି ଇସ୍କନର ମହାନତା। ତଦା ସୁରେନ୍ଦ୍ର ଦେବୀ ଦେବତାଗଣ ଗନ୍ଧର୍ବ ବିଦ୍ୟାଧର ସିଦ୍ଧଚାରଣ ତତ୍କର୍ମ ସର୍ବେପି ଗୃଣନ୍ତ ଆର୍ଯ୍ୟବଂ ପ୍ରସୂନ୍ ପ୍ରସୂନ୍ ବର୍ଷେଇ ବଭୃଷୁ ମୁଦାନ୍ୱିତା ପ୍ରସୂନ୍ ପ୍ରସୂନ୍ ବର୍ଷେଇ। ତଦା ସେତେବେଳେ କ'ଣ ହେଲା, ଅସୁରେନ୍ଦ୍ର ଦେବୀ, ଅସୁରେନ୍ଦ୍ର କିଏ, ଅସୁରେନ୍ଦ୍ର କହିଲେ ଅସୁରମାନଙ୍କ ରାଜା ବଳି ମହାରାଜ, ଏଇଭଳି ଭାବରେ ଦେବୀ ଦେବତାଗଣ ଦେବତାମାନେ ତାଙ୍କୁ ସବୁ ପ୍ରଶଂସା କଲେ, ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣା ଇତ୍ୟାଦି ତତ୍କର୍ମ ସର୍ବୋପି ଗୁଣନ୍ତମ ଆର୍ଯ୍ୟବମ୍, ତାଙ୍କର ଗୁଣ ସବୁ କୀର୍ତ୍ତି କ'ଣ ଜୟଗାନ କରୁଛନ୍ତି, ଗୁଣଗାନ କରୁଛନ୍ତି, ଆର୍ଯ୍ୟବମ୍ କେତେ ସରଳ ସିଏ, ଏବଂ ଖାଲି ଗୁଣଗାନ କରୁନାହାନ୍ତି, ପ୍ରସୂନ୍ ବର୍ଷେଇ, ପ୍ରସୂନ୍ ବର୍ଷେଇ କହିଲେ ପୁଷ୍ପ ସବୁ ପୁଷ୍ପ ବର୍ଷା କରୁଛନ୍ତି, ବବୃଷୁ ମଦାନ୍ୱିତା ବହୁତ ଆନନ୍ଦର ସହିତ ବଳି ମହାରାଜ। ନେଦୁ ମୁଦୁ ନେଦୁ ମୁହୁ ଦୁନ୍ଦୁଭୟ ସହସ୍ରଶୁ ଗନ୍ଧର୍ବ କିମ୍ ପୁରୁଷ କିନ୍ନରା ଜଭୁ ମନସ୍ୱିନା ନୈନ କୃତଂସୁ ଦୁଷ୍କରମ ବିଦ୍ୱାନ ଦାତ ଯତ୍ ରିପୁ ଜଗତ୍ରୟମ୍। ନେଦୁ ସାଙ୍ଗେ ସାଙ୍ଗେ କ'ଣ ହେଲା, ସବୁ ବିଭିନ୍ନ ପ୍ରକାର ମୃଦଙ୍ଗ ଇତ୍ୟାଦି ମୃଦୁ ମୁହୁ 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 ମୃଦୁ ମୁହୁ ବାରମ୍ବାର ଏସବୁ ଦୁନ୍ଦୁଭି ଏସବୁ ହଜାର ହଜାର ସବୁ ବାଦ୍ୟ ବାଜିବା ପାଇଁ ଆରମ୍ଭ କଲା। ଗନ୍ଧର୍ବ ଗନ୍ଧର୍ବ କିମ୍ ପୁରୁଷ କିନ୍ନର ଏମାନେ ସବୁ ଗୀତ ଗାନ କଲେ, ମନସ୍ୱିନ କ'ଣ ଗୀତ ଗାନ କଲେ, ତାଙ୍କର ଗୁଣଗାନ କ'ଣ କଲେ ନା ମନସ୍ୱିନ, କେତେ ଇଏ ମହାପୁରୁଷ କୃତଂ ସୁଦୁଷ୍କରମ ଏଇଟା ସବୁ କେହି କରିପାରିବେ ନାହିଁ ବଳି ମହାରାଜ ଯାହା କଲେ। ବିଦ୍ୱାନ ଅଦାତ ଯଦ ରିପବ ଜଗତ୍ରୟମ୍, ସେ ମହାନ ଜ୍ଞାନୀ ହୋଇଥିବାରୁ ତାଙ୍କର ଶତ୍ରୁ ଦେବତାମାନଙ୍କୁ ସେ ପ୍ରଦାନ କରିଦେଲେ, ତିନି ଲୋକକୁ ଦେଇଦେଲେ। ତେଣୁ ତତ୍ ବାମନ ରୂପ ବର୍ଦ୍ଧତାଦ୍ଭୁତ ହରେରଣନ୍ତସ୍ୟ ଗୁଣତ୍ରୟାତ୍ମକ ଭୂଖଂ ଦିଶୋ ଦୌର୍ବିବରାପୟୋଧୟ ତୀର୍ଯ୍ୟଂ ତୀର୍ଯ୍ୟଂ ନୃଦେବା ଋଷିଓ ସଦା ସଦ। ତଦ୍ ବାମନମ୍, ସେତେବେଳେ କ'ଣ ହେଲା, ବାମନ କ'ଣ କଲେ, ରୂପମ ମବର୍ଦ୍ଧତ ଅଦ୍ଭୁତମ୍, ରୂପକୁ ବର୍ଦ୍ଧମାନ କଲେ, ଅଦ୍ଭୁତ ରୂପ ବଳି ମଧୁତ ବାମନ ହରେ ହରେ ଅନନ୍ତସ୍ୟ ହରିଙ୍କର, ଯିଏକି ଅନନ୍ତ ହରି, ତାଙ୍କର ଗୁଣତ୍ରୟାତ୍ମକମ୍, ତାଙ୍କର ତ୍ରିଗୁଣ ସବୁ ରହିଛି, ତ୍ରିଗୁଣରେ ଭୌତିକ ଜଗତରେ ଏଇ ଭୌତିକ ଜଗତ ତ୍ରିଗୁଣାତ୍ମକ ଭଗବାନ ଏଇ ଭୌତିକ ଜଗତକୁ ଯେଉଁ ଜଗତରେ ଜଗତରେ ନିଜର ଶରୀରକୁ ବର୍ଦ୍ଧମାନ କଲେ। ଭୂ ପୃଥିବୀ ଖଂ ଆକାଶ ଦିଶୋ ସବୁ ଦିଗ ଦଉ ଦଉ କହିଲେ ସ୍ୱର୍ଗ ଇତ୍ୟାଦି, ବିବରା ଦଉ କହିଲେ ଲୋକ ସମୂହ, ବିବରା କହିଲେ ଯେତେ ବିବର ଅଛନ୍ତି ଗୁମ୍ଫା ଇତ୍ୟାଦି, ପୟୋଧୟ ଯେତେ ସମୁଦ୍ର ଇତ୍ୟାଦି ରହିଛି, ତୀର୍ଯ୍ୟକ ନିମ୍ନ ପଶୁମାନେ ମନୁଷ୍ୟମାନେ ଦେବତାମାନେ ଋଷି ଯତ୍ ଆସ ଯେତେ ସବୁ ଥିଲେ ନିଜକୁ ବର୍ଦ୍ଧନ କଲେ, ସମସ୍ତଙ୍କୁ ନିଜକୁ ଏଇଭଳି ଭାବରେ ନିଜ ଦ୍ୱାରା ସମସ୍ତଙ୍କୁ ଆଚ୍ଛାଦନ କରିଦେଲେ ଭଗବାନ ନିଜ ଶରୀର ଦ୍ୱାରା। କାଏ ବଳି ତସ୍ୟ ମହାବିଭୂତେ ସହ ରୀତି ଆଚାର୍ଯ୍ୟ ସଦସ୍ୟ ଏତତ୍ ଦଦର୍ଶ ବିଶ୍ୱଂ ତ୍ରିଗୁଣଗୁଣାତ୍ମକେ ଭୂତେନ୍ଦ୍ରିୟାର୍ଥ ଆଶୟ ଜୀବଯୁକ୍ତମ୍। ନିଜ ଶରୀରକୁ ବର୍ଦ୍ଧମାନ ଏଇଭଳି ଭାବରେ କରୁଛନ୍ତି, ବଢ଼ଉଛନ୍ତି, ବଳି ତସ୍ୟ ମହାବିଭୂତେ ବଳି ଦର୍ଶନ କରୁଛନ୍ତି, ମୋତେ ଦେଖୁଛନ୍ତି କିଭଳି ଭାବରେ ମହାବିଭୂତି ଭଗବାନଙ୍କୁ ମହାବିଭୂତି ଦେଖୁଛନ୍ତି ବିଭୂତି ଯୋଗ ଏଇଠି ଭଗବତ ଗୀତା ଏକାଦଶ ଅଧ୍ୟାୟ ବିଭୂତି ଯୋଗ ବିଶ୍ୱରୂପ ଦର୍ଶନ ଯୋଗ ତେଣୁ ଇଏ ସହ ରିତିକ ଆଚାର୍ଯ୍ୟ ସଦସ୍ୟ ଏତତ୍ ସମସ୍ତଙ୍କ ସହିତ ବଳି ମହାରାଜ ଦେଖୁଛନ୍ତି ଦଶ ଦେଖୁଛନ୍ତି କ'ଣ ନା ବିଶ୍ୱମ ତ୍ରିଗୁଣଂ ଗୁଣାତ୍ମକେ ଭଗବାନ ଏଇ ତ୍ରିଗୁଣ ଭଳି ବିଶ୍ୱକୁ ନିଜକୁ ବିସ୍ତାର କରିଛନ୍ତି ଭୂତେନ୍ଦ୍ରିୟ ଭୂତ ଯେତେ ଜୀବ ଅଛନ୍ତି ଇନ୍ଦ୍ରିୟ ଯେତେ ସବୁ ଇନ୍ଦ୍ରିୟ କହିଲେ ଇନ୍ଦ୍ରିୟ ସହିତ ଇନ୍ଦ୍ରିୟ ବିଷୟ ସହ ଅର୍ଥ ଆଶୟ ମନ ବୁଦ୍ଧି ଅହଙ୍କାର ସମସ୍ତ ଜୀବଙ୍କ ସହିତ ଭଗବାନ ନିଜକୁ ବିସ୍ତାର କରିଛନ୍ତି ଭୌତିକ ଜଗତ ଗୋଟେ ପ୍ରକାର ଭଗବାନଙ୍କ ଶରୀର ଏ ଭୂତ ଭୌତ ପ୍ରକୃତିକ ଶରୀର ବୋଲି କୁହାଯାଏ ଭଗବତ ଗୀତାରେ ଭଗବାନ କହିଲେ ଭୂମି ରାବ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ଅହଙ୍କାର ଇତ୍ୟଙ୍ଗ ଭିନ୍ନ ପ୍ରକୃତିର ଅସ୍ପଦା ଏ ଭଗବାନ ପ୍ରକୃତି ଇଏ କେଉଁଠୁ ମନକୁ ଆସିନାହିଁ ବା ମନମନ ହେଇଯାଏ ନାହିଁ ରସାମ ଚେଷ୍ଟାଘ୍ରି ତଳେଥ ପାଦୟୋ ମହିଂ ମହିଦ୍ରାନ୍ ପୁରୁଷସ୍ୟ ଜଙ୍ଘୟୋ ପତ ତୃଣଜାନୁନି ବିଶ୍ୱମୂର୍ତ୍ତେ ଉର୍ବୋର୍ଗଣଂ ମାରୁତମିନ୍ଦ୍ର ସେନ ରସ ରସା ତଳେ ଯେଉଁ ସବୁ ରହିଛି ରସ ତଳେ କହିଲେ ଆଉ ତଳେ ଯେଉଁ ରହିଛି ଏସବୁ ଭଗବାନ ପାଦ ପଦ୍ମ ନିଜକୁ ବିସ୍ତାର କରିଛନ୍ତି ଗୋଟିଏ ପାଦରେ ସବୁ ତଳ ଲୋକକୁ ଗ୍ରହଣ କରିନେଲେ ଅଙ୍ଘ୍ରି ତଳେ ତାଙ୍କ ପାଦ ପଦ୍ମରେ ସବୁ ରହିଗଲା ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ସବୁ ରହିଗଲା ଭଗବାନ ପାଦ ପଦ୍ମରେ ଗୋଟେ ପାଦରେ ପାଦୟ ମହି ମହିଧ୍ରାନ ପୁରୁଷ ସେ ଜଙ୍ଘ ଭଗବାନଙ୍କ ଜଙ୍ଘରେ କେଉଁଠି ରହିଲା ଭଗବାନ ପାଦରେ କେଉଁଠି ରହିଲା ପତତ୍ରିଣ ପତତ୍ରିଣ କହିଲେ ପକ୍ଷୀ ସମୂହ ଭଗବାନଙ୍କ ଜାନୁରେ ରହିଗଲେ ବିଶ୍ୱମୂର୍ତ୍ତି ଏଇ ବିଶ୍ୱମୂର୍ତ୍ତି ଭଗବାନ ପ୍ରଦର୍ଶନ କରିଛନ୍ତି ଉର୍ବଗଣ ଉର୍ବଗଣ କହିଲେ ଉରୁରେ ବିଭିନ୍ନ ପ୍ରକାର ବାୟୁ ସବୁ ରହିଲେ ମାରୁତି ମାରୁତି କହିଲେ ବିଭିନ୍ନ ପ୍ରକାର ବାୟୁ ସବୁ ସବୁ ଭୌତିକ ଜଗତ ହେଉଛି ଭଗବାନଙ୍କ ଶରୀର ଇନ୍ଦ୍ର ସେନ ବଳି ମହାରାଜ ଦେଖୁଛନ୍ତି ଏସବୁ ଭଗବାନ ବିସ୍ତାର କରି ସନ୍ଧ୍ୟା ବିଭୋର ବାସୁଚି ଗୁହ ଐକ୍ଷତ ପ୍ରଜାପତି ଜଗନେ ଆତ୍ମମୁଖ୍ୟାନ୍ ନାଭ୍ୟାଂ ନଭ କୁଖିଷୁ ସପ୍ତସିନ୍ଧୁ ଉରୁ କ୍ରମଶୁ ରସିବର୍ଚ୍ଚମାଳାମ୍ ଭଗବାନଙ୍କର ବଳି ମହାରାଜ ଦେଖୁଛନ୍ତି ଭଗବାନ ଉରୁକ୍ରମଙ୍କର ବସନରେ ତାଙ୍କର ବସ୍ତ୍ରରେ ସନ୍ଧ୍ୟାଦେବୀ ରହୁଛନ୍ତି ତାଙ୍କର ଗୁହ୍ୟ ଦେଶରେ ପ୍ରଜାପତିଗଣ କଟିରେ ସମ୍ମୁଖ ଭାଗରେ ଅନ୍ତରଙ୍ଗ ପାର୍ଷଦ ସହ ପାର୍ଷଦଗଣ ସହ ନିଜକୁ ଦେଖୁଛନ୍ତି ମଧ୍ୟ କଟି ଦେଶରେ ବଳି ମହାରାଜ ନିଜକୁ ଦେଖୁଛନ୍ତି ନାଭିମଣ୍ଡଳରେ ଆକାଶ କୁକି ଦେଶରେ ସମସ୍ତ ସପ୍ତ ସମୁଦ୍ର ଓ ବକ୍ଷରେ ନକ୍ଷତ୍ରରାଜଙ୍କୁ ଦେଖିଲେ ସବୁକିଛି ଭଗବାନ ଶରୀର ସେଭଳି ଭାବରେ ମୁରାରୀଙ୍କ ହୃଦୟରେ ଧର୍ମ ସ୍ତନ ହୃଦୟରେ ପ୍ରିୟ ଓ ସତ୍ୟବାକ୍ୟ ମନରେ ଚନ୍ଦ୍ର ବକ୍ଷରେ ପଦ୍ମହସ୍ତା ଲକ୍ଷ୍ମୀଦେବୀ କଣ୍ଠରେ ସମସ୍ତ ବେଦ ଏବଂ ସମସ୍ତ ଶବ୍ଦରାଜି ବାହୁରେ ଇନ୍ଦ୍ର ପ୍ରମୁଖ ଦେବତାଗଣ କର୍ଣ୍ଣଦ୍ୱୟରେ ଦିକ୍ ସମୂହ ମସ୍ତକରେ ସ୍ୱର୍ଗ କେଶରେ ମେଘମାଳା ନାସିକାରେ ବାୟୁ ନେତ୍ରଦ୍ୱୟରେ ସୂର୍ଯ୍ୟ ବଦନରେ ଅଗ୍ନିକୁ ଦେଖିଲେ ତାଙ୍କ ବାକ୍ୟରେ ସମସ୍ତ ବୈଦିକ ମନ୍ତ୍ର ଜିଭାରେ ବରୁଣ ଦେହ ଭୃଯୁଗଳରେ ବିଧି ନିଷେଧ ଚକ୍ଷୁ ପଲକ ଉନ୍ମିଳନ ଓ ନିମିଳନରେ ଦିବା ଓ ରାତ୍ରି ଲଲାଟରେ କ୍ରୋଧ ଅଧରରେ ଲୋଭକୁ ଦେଖିଲେ ରାଜନ ତାଙ୍କ ସ୍ପର୍ଶରେ କାମ ବୀର୍ଯ୍ୟରେ ଶରୀର ପୃଷ୍ଠରେ ଅଧର୍ମ ପଦବିକ୍ଷେପରେ ଯଜ୍ଞ ଛାୟାରେ ମୃତ୍ୟୁକୁ ମଧ୍ୟ ଦେଖିଲେ ହସରେ ମାୟା ଏବଂ ଶରୀରରେ ରୋମରାଜର ଔଷଧ ସମୟକୁ ଦେଖିଲେ ତାଙ୍କ ନାଡ଼ି ସମୟରେ ନଦୀ ନଖରେ ଶିଳାରାଶି ନଖ ଟଙ୍କାଳେ ଶିଳା ଟଙ୍କ ନଖାଳେ ନଖରେ ଦେଖିଲେ ଶିଳାରାଶି ରହିଛନ୍ତି ଭଗବାନଙ୍କର ବୁଦ୍ଧିରେ ବ୍ରହ୍ମା ଦେବତା ଓ ଋଷିବୃନ୍ଦ ଇନ୍ଦ୍ରିୟ ସମୟରେ ଏବଂ ସମଗ୍ର ଶରୀରରେ ସ୍ଥାବର ଓ ଜଙ୍ଗମ ଆଦି ସବୁ ଜୀବମାନଙ୍କୁ ଦେଖିଲେ ଏହିପରି ଭାବରେ ବଳି ମହାରାଜ ଭଗବାନଙ୍କର ବିରାଟ ଶରୀରକୁ ସବୁକିଛି ଦର୍ଶନ କଲେ ସର୍ବାତ୍ମନିଦଂ ଭୁବନଂ ନିରୀକ୍ଷ ସର୍ବେ ଅସୁରାକ ସ୍ମଳମା ପୁରଙ୍ଗ ସୁଦର୍ଶନଂ ଚକ୍ରମସହ ତେଜୋ ଧନୁଷାଙ୍ଗ ସ୍ତନୈନୁ ଘୋଷମ୍ ବଳି ମହାରାଜଙ୍କ ଅସୁରମାନେ ଅନୁଗାମୀ ଅସୁରମାନେ ସେତେବେଳେ ଭଗବାନ ବିରାଟ ରୂପରେ ନିଖିଳ ଭୁବନ ସୁଦର୍ଶନ ଚକ୍ର ଅସହ ତେଜ ସମ୍ପନ୍ନ ମେଘପରି ଶବ୍ଦଯୁକ୍ତ ସାରଙ୍ଗ ଧନୁ ଦର୍ଶନ କଲେ ସେତେବେଳେ ସେମାନେ ସମସ୍ତେ ନିଜ ନିଜ ହୃଦୟରେ ଖୁବ୍ ଖେଦ ଅନୁଭବ କଲେ ପର୍ଜନ୍ୟ ଘୋଷ ଜଳଝ ପାଞ୍ଚଜନ୍ୟ କୌମ ଦେଖି ବିଷ୍ଣୁ ଗଦାତରଶ୍ୱିନୀ ବିଦ୍ୟାଧୁରୋଷୀ ଶରତଚନ୍ଦ୍ର ଯୁକ୍ତ ସ୍ତୁଣୁ ତମା ବକ୍ଷୟ ସାୟକୌଚ ଭଗବାନଙ୍କର ଶଙ୍ଖ ଯେଉଁ ରହିଛି ପାଞ୍ଚଜଣ ଶଙ୍ଖ ସେଇଟା ଗଭୀର ନାଦଯୁକ୍ତ ସେଇଭଳି ଭାବରେ ଭଗବାନ ଗଦା କୌମଦକୀ ଅତ୍ୟନ୍ତ ବେଗବତୀ ସବୁ ଦେଖୁଛନ୍ତି। ଭଗବାନଙ୍କ ତରବାରରେ ନାମ ହେଉଛି ବିଦ୍ୟାଧର, ତାକୁ ଦେଖୁଛନ୍ତି। ସତସତ ଚକ୍ରାବତି ଫଳ ଫଳଯୁକ୍ତ ଜାଲ ଓ ଅକ୍ଷୟ ଢାଲ ରହିଛି ଏବଂ ଅକ୍ଷୟ ସହାୟକ ରହିଛି, ତୁଣୀର ରହିଛି। ଯେତେ ଧନୁ ଆଣିଲେ ବି ସରିବ ନାହିଁ ଶ୍ରେଷ୍ଠ ତୁଣୀର। ଏମାନେ ସମସ୍ତେ ଏକତ୍ର ଭଗବାନଙ୍କୁ ସ୍ତବ କରିବାକୁ ଲାଗିଲେ, ଭଗବାନଙ୍କୁ ସ୍ତବ କରୁଛନ୍ତି ସେମାନେ। ସୁନନ୍ଦ ମୁଖ୍ୟା ଉପତସ୍ତୁରୀ ସଂ ପାର୍ଷଦ ମୁଖ୍ୟା ସଲୋକପାଳ ସୁରତ କିରୀଟ ଅଙ୍ଗଦ ମୀନକୁଣ୍ଡଳ ଶ୍ରୀବତ୍ସ ରତ୍ନୋତ୍ତମ ମେଖଳାମ୍ବରୀ। ଏଭଳି ଭାବରେ ତାଙ୍କର ଯେଉଁ ପାର୍ଷଦମାନେ ଥିଲେ ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ସୁନନ୍ଦ। ଏମାନେ ସମସ୍ତେ ଭଗବାନଙ୍କର ସ୍ତୁତି କରୁଛନ୍ତି। ମଧୁବ୍ରତ ବନମାଳୟାବୃତ ରାଜରାଜନ୍ ଭଗବାନ ଅନୁକ୍ରମ କ୍ଷିତିଂ ପଦୈକେନ ବଳେର୍ ବିଚକ୍ରମେ ନଭ ଶରୀରେଣ ଦିଶସ୍ୱ ବାହୁବି। ସୁନନ୍ଦାଦି ପାର୍ଷଦମାନେ ଉଜ୍ଜଳ କିରୀଟି ଅଙ୍ଗଦ ମକର ଆକୃତି କୁଣ୍ଡଳ ସହିତ ଭଗବାନଙ୍କ ସ୍ତବ କରିବାକୁ ଲାଗିଲେ। ଭଗବାନଙ୍କ ପାଖରେ ଶ୍ରୀବତ୍ସ ଚିହ୍ନ ଏବଂ କୌସ୍ତୁଭବଣୀ ଶୋଭା ପାଉଥିଲା। ସେ ପୀତବାସନ ଓ ମେଖଳା ପିନ୍ଧିଥିଲେ ଏବଂ ମଧୁକର ବେଷ୍ଟିତ ଫୁଲମାଳାରେ ଶୋଭା ପାଉଥିଲେ। ରାଜନ ଏହିପରି ଭାବରେ ଭଗବାନ ତ୍ରିବିକ୍ରମ ନିଜକୁ ପ୍ରକାଶ କରି ନିଜର ଗୋଟିଏ ପାଦରେ ସମଗ୍ର ପୃଥିବୀ, ଶରୀର ଦ୍ୱାରା ଆକାଶ ଏବଂ ହସ୍ତ ଦ୍ୱାରା ବିଭିନ୍ନ ଦିଗ ସବୁକୁ ଆଚ୍ଛାଦିତ କରିଦେଲେ। ପଦଂ ଦ୍ୱିତୀୟଂ କ୍ରମତସ୍ତ୍ରିବିଷ୍ଟପ ନ ବୈ ତୃତୀୟ ତଦୀୟ ମଣୁ ମଣୁ ଅପି ଗୁରୁ କ୍ରମଶ୍ୟାଙ୍ଗ୍ରି ରୂପର୍ଯ୍ୟଥୋ ମହା ମହର୍ଜନାଭ୍ୟାଂ ତପସ ପରଙ୍ଗତ। ଦ୍ୱିତୀୟ ପଦରେ କ'ଣ କହିଲେ ତ୍ରିବିଷ୍ଟମ ଆକାଶର ଉପରେ ଯେତେ ସବୁ ରହିଥିଲା ସବୁ ମାପି ନେଲେ, ଆଉ ତୃତୀୟ ପାଦ ପାଇଁ ଜାଗା ନାହିଁ। ଅଣୁ ଅପି ତଦୀୟ ତାଙ୍କର ଆଉ ବଳିଙ୍କର ଆଉ ଗୋଟିଏ ଅଣୁ ମଧ୍ୟ ଜାଗା ନଥିଲା। ଗୁରୁ କ୍ରମଶଃ ଆଙ୍ଘ୍ରି ରୂପ ଗୁରୁକ୍ରମ ଭଗବାନ ସେ ଅଦ୍ଭୁତ କ୍ରମରେ ଏଭଳି ଭାବରେ ନିଜକୁ ପ୍ରକାଶ କଲେ। ମହାଜନାଭ୍ୟା ତପସ ପରଙ୍ଗତ ଆଉ ଗୋଟେ ପାଦ ଉର୍ଦ୍ଧ୍ୱକୁ ବଢ଼େଇଲେ, ବ୍ରହ୍ମଲୋକ ପର୍ଯ୍ୟନ୍ତ ପଳେଇଲା। ଏଭଳି ଭାବରେ 20 ଅଧ୍ୟାୟ ଶେଷ ହେଲା। 21 ଅଧ୍ୟାୟରେ କହୁଛନ୍ତି ଶିଶୁକୁ ବାଚ ସତ୍ୟଂ ସମୀକ୍ଷ ଭବୋ ନ କେନ୍ଦୁଭି ହତ ସ୍ୱଧାମ ଦ୍ୱିତୀରାବୃତୋଭ୍ୟଗାତ ମରିଚି ମିଶ୍ରା ଋଷିଓ ବୃହଦ୍ରତ ସନନ୍ଦନାଦ୍ୟା ନରଦେବ ଯୋଗିନ। ସତ୍ୟଂ ସତ୍ୟଲୋକରେ ସେଠି ସବୁକିଛି ସତ୍ୟ। ସମୀକ୍ଷ ଅବ୍ଜ ଭବୋ ନଖ ଭଗବାନଙ୍କ ନଖ ହିନ୍ଦୁ, ଭଗବାନ ନଖ ହେଉଛି ଗୋଟେ ଚନ୍ଦ୍ର ଭଳି, ପାଞ୍ଚଟି ନଖ ପାଞ୍ଚଟି ଚନ୍ଦ୍ର। ଅବ୍ଜଭବୋ ଅବ୍ଜଭବ କହିଲେ ଯେଉଁ ଅବ୍ଜରୁ ଭଗବାନ ନାଭି ପଦ୍ମରୁ ଯିଏ ଦାହତ ହେଇଛନ୍ତି ଭବ, ଯିଏ ଜନ୍ମ ହେଇଛନ୍ତି ବ୍ରହ୍ମା, ସେ ଦେଖୁଛନ୍ତି ସମୀକ୍ଷ ଭଲ ଭାବରେ ଦେଖୁଛନ୍ତି ଭଗବାନଙ୍କ ପାଦ ପଦ୍ମ। ହତସ୍ୱ ଧାମ ଦ୍ୟୁତି ଭଗବାନଙ୍କର ପାଦ ଦ୍ୟୁତିରେ ପାଦାଲୋକରେ ତାଙ୍କର ଧାମର ଆଲୋକ ନିଷ୍ପ୍ରଭ ହୋଇଯାଇଛି, ତେଣୁ ଅଭ୍ୟଗା ତାଙ୍କୁ ତାଙ୍କୁ ଅଭ୍ୟର୍ଥନା କରୁଛନ୍ତି ସେ ପାଦ ପଦ୍ମକୁ। ମରି କା ସହିତ ମରିଚି ଇତ୍ୟାଦିମାନଙ୍କ ସହିତ ରୋଷେଇ ଓ ବୃହତ୍ବତା ଏସବୁ ବ୍ରହ୍ମଚାରୀ ବାତି ସବୁ ରହିଛନ୍ତି, ସନନ୍ଦ ଆଦି ସନକ ସନାତନ ସନନ୍ଦନ ଇତ୍ୟାଦି ନରଦେବ ଯୋଗିନ। ଆଉ ଯେତେ ସବୁ ଯୋଗୀ ଅଛନ୍ତି ଏମାନେ ସମସ୍ତେ ସେଠାକୁ ସ୍ତୁତି କରୁଛନ୍ତି ପାଦର ଅଭ୍ୟଗତ ବା ତାଙ୍କ ପାଦକୁ ଅର୍ଚ୍ଚନା କରୁଛନ୍ତି, ସବୁ କରିବେ। ବେଦୋପବେଦା ନିୟମା ଜମାନ୍ୱିତା ତର୍କୈ ଇତିହାସ ଅଙ୍ଗ ପୁରାଣ ସଂହିତା ଯେ ଚାପରେ ଯୋଗ ସମୀର ଦୀପିତେ ଜ୍ଞାନାଗ୍ନିନା ରନ୍ଧିତ କର୍ମ କର୍ମ ସହ ଶ୍ରବନ୍ଧିରେ ଯ ସ୍ମରଣାନୁଭାବଦ ସ୍ୱୟଂ ଭୁବଂ ଧାମ ଗତା ଅକର୍ମକଂ ଅଥାଙ୍ଘ୍ରେ ପ୍ରୋନ୍ନ ମିତାୟ ବିଷ୍ଣୁ ରୂପାହରତ ପଦ୍ମ ଭବୋ ହରଣ ହରଣ ଉଦକଂ ସମର୍ଚ୍ୟ ଭକ୍ତ୍ୟାଭ୍ୟା ଗୁଣଚ୍ଛୁଶ୍ରବା ଜନ୍ନାଭିପଙ୍କେ ରୁହ ସମ୍ଭବ ସ୍ୱୟଂ। ବେଦ ଉପବେଦ ନିୟମ ଯମ ଇତ୍ୟାଦି ସବୁ ସେଠି ମୂର୍ତ୍ତି ରୂପରେ ରହିଛନ୍ତି। ତର୍କ ଇତିହାସ ପୁରାଣ ଅଙ୍ଗ ସଂହିତା ଇତ୍ୟାଦି ସବୁ ବୈଦିକ ଶାସ୍ତ୍ର ସବୁ ସେଇଠି ରହିଛନ୍ତି, ମୂର୍ତ୍ତି ରୂପରେ ରହିଛନ୍ତି। ଆଉ ଯେତେ ରହିଲେ ଯୋଗ ସମୀର ଦୀପିତ ଜ୍ଞାନାଗ୍ନା ଯେତେ ଜ୍ଞାନ ସବୁ ରହିଛନ୍ତି ସବୁକିଛି ରଞ୍ଜିତ କର୍ମଶା କର୍ମ କର୍ମଶା ସେମାନେ କର୍ମବନ୍ଧନ ମୁକ୍ତ ହେଇଛନ୍ତି ସେଠି ରହିଛନ୍ତି। ଭବନ ସମସ୍ତେ ବନ୍ଦନା କରୁଛନ୍ତି ଯତ୍ ସ୍ମରଣାନୁଭାବତ स्वयं भुवं धाम गता अकर्मकम स्वयं भुव के लिए ब्रह्मा ये सब धाम रे आदिवासी गण जिते रही ब्रह्मा लोक समस्ते श्रीहरी पाद पद्म को स्मरण करने फल कर्मफल द्वारा अलभ्य ब्रह्मलोक प्राप्त होती समस्ते श्रीहरी पाद पद्म वंदना करने को लगे तापर ब्रह्मा ऊर्धदिगर प्रसारित विष्णु को पाद पद्म उद्देश्य पादार्घ्य प्रदान कले भगवान नाभि पद्म जन्मलाभ कर ब्रह्मा भक्तिपूर्ण चित्र विष्णु को अर्चना कर स्तुति करने को लगे धातु कमंडलो जलंत दूर क्रमश पादा वनीज न पवित्रतया नरेन्द्र शोधुन्य भून्नवशी सा पतती निर्माति लोक त्वं भगवतो विशदेव कीर्ति राजन गुरुक्रम नाम रे विदित ब्रह्मांक कमंडल जल वामन देव पाद पद्म धौत करी अत्यंत पवित्र होई गंगारे परिणत होता से जल को मत गंगा जल भी कहुए से ही नदी आकाश प्रवाहित हो भगवान को विमल कीर्ति पर त्रिलोक को पवित्र करूँ गंगा तो चीज जगत आसु ये जो ब्रह्मा जो पाद पद्म धोते कले भगवान को सी मतलब जल मत गंगा जल हो गला सीटा मत गंगा कह जाए तेणु ये प्रभुपाद महाराज कहते हैं अतएव गंगा जल तीन प्रकार दिव्य जल मिश्रित स्रोत अटे कौन ना वामनदेव पाद पद्म वाम पाद जिते ब्रह्मांड आवरण को विदीर्ण कला वाम पाद यहाँ हूँ कथा मुझे भावुँ कौ पाद वाम पाद भगवान वाम पाद ऊर्ध को निक्षेप करते तेणु से कारण समुद्र जल जगत जल आसला ताऊ गंगा अन्यत्र उल्लेख अच्छी नारायण निजे गंगा जल रूप से आविर्भूत होती अत गंगा जल तीन प्रकार दिव्य जल मिश्रित स्रोत अटे भगवान जो पाद पद्म कले सी मत गंगा जल यू मिसिक रही श्री विष्णु चतुर्थ ठाकुर यही बरण प्रदान कर विष्णु चतुर्थ ठाकुर भाषा ये रही ब्रह्मा देवलोको नाथ सुनाथाय ब्रह्मा देव लोकनाथ सुनाथाय समादृता शानुगा बलिम जहु संखी संक्षिप्तात्मभूत ब्रह्मा जी लोकनाथ सब अच्छा स्वनाथाय समादृत्या निज नाथ समस्त नाथ हो श्री जगन्नाथ स्वामी जगन्नाथ विषय में बहुत वाद बद बर्तन चलती इस्कन विरुद्ध बहुत कथा चलती जगन्नाथ से हिंदूनाथ बोली कहते पुरीर नाथ हिंदूनाथ जगन्नाथ नुह जहाँ भी हो समस्त नाथ स्वनाथा समादृता समस्ते ये भाव आदृत कर ब्रह्मा आदि जिते देवता मैंने अच्छा जो मैंने इस्कन विरुद्ध कहते जो आम कह तुम सब रूपर जी बही लिखिं से बही सब पढ़ी सारे कथ कह गोटे पद कह चुप हो सब क्या पाठ फिटब ना जीवन जीवन बीतीज से बह पढ़ी पारे ना बहुत विद्वान देखा तेणु यही भाव में सानुगा बड़ी जहू यही भाव में आज हु देवता मान ब्रह्मा अनुगामी मान सहित भगवान भाव में आराधना करयी समहरणी सब भी दिव्य गंधानुलेपन ही धूपे दीपे सुरभि भी राजाक्ष क्षत फलांकुर भाव सब भगवान को उपहार दौरान स्तवन जय शब्द जय जयकार कर तद्वीर्ज महिमा के तांकर शक्ति को यही भाव में भगवान गुणगान करसंती नृत्य वादित्य गीतेश शंख दुंधवी निश्चने नृत्य वाद्य सब चलती शंख दुंधवी सब बाद हो जांबवान रक्षराजस्तु भेरी शब्द मनोजवंग मनोजव मन बेगरे से धाइले जांबवान रक्षराज ये भल्लुक से कौन कले ना भेरी बजेकरी विजय दीक्षु भगवान विजय को देखिकी सर्वासु महोत्सव महोत्सव भगवान घोषणा कले भाव में भगवान बामन देव छोट रूप से आसे विराट रूप से आस मापी ने सब नहींगले बड़ी सब नहींगले क्या महिं सर्वांग हृत्वा दृष्टवा त्रिपद त्रिपद ब्याज जांचया उचु सो भट्टुर सुरा दीक्षित सात मर्सिता बड़ी महाराज अनुगामी मैंने ये सात थर परिक्रमा कर स्थान थे खाली एटी कहगला ଯୋଗଦେବ ସବୁଥିରେ ଭଗବାନ ବାମନଙ୍କୁ ବିଜୟ ଘୋଷଣା କଲେ, ସାତ ଥର ଘୁରିଥିଲେ ବୋଲି କୁହାଯାଏ। ଯାହାକୁ ବଳି ମହାରାଜଙ୍କ ଅନୁଗାମୀମାନେ ବର୍ତ୍ତମାନ ଦେଖିଲେ, ଅସୁରମାନେ ଯେତେବେଳେ ଦେଖିଲେ, ଯଜ୍ଞ ଅନୁଷ୍ଠାନ ପାଇଁ ଦୃଢ଼ ସଂକଳ୍ପବଦ୍ଧ ସେମାନଙ୍କ ପ୍ରଭୁଙ୍କ ସର୍ବସ୍ୱ ତ୍ରିପାଦ ଭୂମି ଭିକ୍ଷା କରିବାର ଛଳନା କରି ବାମନ ଦେବ ଅପହରଣ କରିଛନ୍ତି, ସେତେବେଳେ ସେମାନେ ଅତ୍ୟନ୍ତ କ୍ଷୁବ୍ଧ ହୋଇ କହିବାକୁ ଲାଗିଲେ, ନଭାୟଂ ବ୍ରହ୍ମମଧୁ ବିଷ୍ଣୁ ମାୟା ବିନାଙ୍ଗରହ ଦ୍ୱିଜ ରୂପ ପ୍ରତିଚ୍ଛନ୍ନ ଦେବ କାର୍ଯ୍ୟ ଚିକିତ୍ସିତ। ଏ ବ୍ରହ୍ମ ନୁହଁ, ବ୍ରାହ୍ମଣ ନୁହଁ, ଇଏ ହେଉଛି ବ୍ରହ୍ମବନ୍ଧୁ, ଠକରେ ଆସି ବିଷ୍ଣୁ ମାୟା, ମାୟା ବି ଇଏ ବିଷ୍ଣୁ ଦ୍ୱିଜ ରୂପରେ ଆସିକରି ଆସିଥିଲା, ଦେବକାଳୀ ଦେବତାମାନଙ୍କ ପାଇଁ ଆସିଛି ଇଏ। ଅନୀନ ଯାଚମାନୀନ ଶତ୍ରୁଣା ବଟୁରୂପିଣା ସର୍ବସ୍ୱ ନୋ ହୃତଂ ଭର୍ତ୍ତୁ ନ୍ୟସ୍ତ ଦଣ୍ଡସ୍ୟ ବରିଷି। ଆମର ଭର୍ତ୍ତୁ, ଆମର ମାଲିକ ପ୍ରଭୁ, ଆମର ବଳି ମହାରାଜ, ସେ ଯଜ୍ଞ ପାଇଁ କ'ଣ, ସେ ଯଜ୍ଞ ପାଇଁ ସଂକଳ୍ପ କରି ବସିଛନ୍ତି, ସେ କିଛି ତାଙ୍କ ତାଙ୍କ ସହିତ ଯୁଦ୍ଧ କରିବେ ନାହିଁ, ଆମେ ସବୁ ତାଙ୍କୁ ଯୁଦ୍ଧ କରିବା, ଇଏ ଆମର ଶତ୍ରୁ। ସତ୍ୟବ୍ରତସ୍ୟ ସତତଂ ଦୀକ୍ଷିତସ୍ୟ ବିଶେଷତଃ ନାନୃତଂ ଭାଷିତଂ ସତ୍ୟଂ ବ୍ରହ୍ମଣସ୍ୟ ଦୟାବତଃ। ବ୍ରହ୍ମଣ ଦୟାକରି ଏଭଳି କଲେ, ବର୍ତ୍ତମାନ ସେମାନେ ବର୍ତ୍ତମାନ ଆମକୁ ଏଭଳି ଭାବରେ ବର୍ତ୍ତମାନ ପୁରସ୍କୃତ କରୁଛନ୍ତି। ତସ୍ମାଦସ୍ୟ ବଧୋ ଧର୍ମ, ଆମର ଧର୍ମ ହେଉଛି ଏକ ବଦ୍ଧ କରିବା, ବିଷ୍ଣୁଙ୍କୁ ବଦ୍ଧ କରିବା। ଭର୍ତ୍ତୁ ଶୁଶ୍ରୂଷଣେ ଚ ନ, ଆମେ ଆମର ଭର୍ତ୍ତାଙ୍କର ଆମର ପ୍ରଭୁଙ୍କର ସେବା ଏଇଭଳି ଭାବରେ କରିବା, ଯାହା ଆମର ଗୁରୁ ଭଗବାନ ଆମର ଗୁରୁ ଚାହୁଁନାହାନ୍ତି ବା ଆମର ପ୍ରଭୁ ଚାହୁଁନାହାନ୍ତି ସେଇଟା ଆମେ କରିବା। ପ୍ରଭୁ ଚାହୁଁନାହାନ୍ତି, ପ୍ରଭୁ ଭଗବାନଙ୍କୁ ପୂଜା କରୁଛନ୍ତି, ଇଏ କହୁଛନ୍ତି ଭଗବାନଙ୍କୁ ବଦ୍ଧ କରିବେ। ତେଣୁ ଇତ୍ୟା ଆୟୁଧାନୀ ଜଗୁ, ସବୁ ଆୟୁଧନ ଧରିକିରି ସବୁ ବଳେ ଅନୁଚରା ସୁରା, ସବୁ ଅସୁରମାନେ ବଳିଙ୍କର ଅନୁଚରମାନେ ସବୁ ଆସିଗଲେ ଯୁଦ୍ଧ କରିବା। ତେ ସର୍ବେ ବାମନ ହନ୍ତୁ ଶୂଳ ପଟ୍ଟିସ ପ୍ରାଣୟ ଅନିଚ୍ଛନ୍ତୋ ବଳେ ରାଜନ୍ ପ୍ରାଦ୍ର ବଞ୍ଜାତ ମନ୍ୟଭ। ଯଦିଓ ବଳି ଚାହୁଁନଥିଲେ, କିନ୍ତୁ ଏମାନେ ସବୁ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସି ପହଞ୍ଚିଗଲେ, ଶୂଳ ପାଣି ସବୁ ଧରିକି ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି। ତାନ୍ ଅଭିଦ୍ରବତୋ ଦୃଷ୍ଟ୍ୱା ଦିତିଜାନି କପାନ୍ ନୃପ ପ୍ରଶସ୍ୟା ପ୍ରହସ୍ୟାନୁଚରା ବିଷ୍ଣୁ ପ୍ରତ୍ୟଷେଧ ମୁଦା ଉଦା। ଭଗବାନଙ୍କର ଅନୁଚରମାନେ ସବୁ ଥିଲେ, ସେମାନେ ହସିଲେ, ମୂର୍ଖମାନେ ଆସୁଛନ୍ତି ଯେମିତି ଗୋଟେ କୀଟ ବା ପତଙ୍ଗ ଯଦି କହିବ ମୁଁ ନିଆଁକୁ ନିଆଁ ସହିତ ଯୁଦ୍ଧ କରି ଆସି ପଡ଼ିଯିବ, ସେ ତ ନଷ୍ଟ ହୋଇଯିବ, ସେଇଭଳି ଭାବରେ ଏମାନେ ହସୁଛନ୍ତି। ତେଣୁ ଏମାନେ ସବୁ ପିଟାପିଟି କରିବା ପାଇଁ ଆରମ୍ଭ କଲେ। ନନ୍ଦ ସୁନନ୍ଦୋଥ ଜୟୋ ବିଜୟ ପ୍ରବଳ ବଳ କୁମୁଦ କୁମୁଦାକ୍ଷସ ବିଶ୍ୱକ୍ସେନ ପ୍ରତ କ୍ରୀଡ଼ାଟ ଜୟନ୍ତ ଶ୍ରୁତଦେବସ୍ୟ ପୁଷ୍ପଦନ୍ତୋଥ ସାତ୍ୱତଃ ସର୍ବେ ନାଗାୟୁତ ପ୍ରାଣାଶ୍ଚମୁଂ ତେ ଜଘ୍ନୁ ରାସୁରୀମ୍। ନାଗାୟୁତ ପ୍ରାଣ, ତାଙ୍କର ଶକ୍ତି କେତେ, ଭଗବାନ ବିଷ୍ଣୁଙ୍କର ଦୂତମାନଙ୍କର 10,000 ହାତୀର ବଳ ରହିଛି, ଆଉ କ'ଣ ସେମାନେ ତା ସହିତ ତିଷ୍ଠିବେ। ତେଣୁ ହନ୍ୟମାନାନ୍ ଶୋକାନ୍ ଦୃଷ୍ଟ୍ୱା, ବଳି ଦେଖୁଛନ୍ତି ତାଙ୍କର ଶତ୍ରୁମାନେ ସବୁ ତାଙ୍କର ସୈନ୍ୟମାନେ ମୃତ୍ୟୁବରଣ କରୁଛନ୍ତି ବା ଏଇଭଳି ଭାବରେ ଯୁଦ୍ଧରେ ପରାଜିତ ହେଉଛନ୍ତି। ପୁରୁଷାନୁ ଅନୁସରେ ବଳି ବାରେ ମାସ ସଂରବ୍ଧାନ କାବ୍ୟ ସାପ ମନୁସ୍ମରଣ। ବର୍ତ୍ତମାନ ଗୁରୁଙ୍କର ସାପକୁ ମନେ ପଡ଼ିଲା ଯେ ଏଇଭଳି ଭାବରେ ଶ୍ରୀହୀନ ହୋଇଯିବା, ଚିନ୍ତା କରି ବର୍ତ୍ତମାନ ବଳି ମହାରାଜ ଏଇଭଳି ଭାବରେ କହୁଛନ୍ତି ତାଙ୍କର ସୈନ୍ୟମାନଙ୍କୁ, ଆରେ ବିପ୍ରଚିତେ ହେ ରାହୋ ହେ ନେମେ ଶ୍ରୁଏତାଂ ବଚ, ମୋର କଥା ଶୁଣ। ବିପ୍ରଚିତି ରାହୋ ନେମି ନିମି ଏମାନେ ସବୁ କହୁଛନ୍ତି, ନେମି ନିମି ନିମି ନା କ'ଣ ନା ନେମି ନେମେ ହେଲେ କେ ନେମେ ହେଉଛନ୍ତି ନେମି ମା ଯୁଦ୍ଧ ତ, ତୁମେ ଆମ ସହିତ ଯୁଦ୍ଧ କର, ନିବର୍ତ୍ତ ତୁମେ ବର୍ତ୍ତମାନ ପଳେଇ ଯାଅ, ନ ନ କାଳ ଅୟମ ଅର୍ଥକୃତ, ବର୍ତ୍ତମାନ ଆମର କାଳ ଆମ ପକ୍ଷରେ ନୁହେଁ। ଯଦିଓ ଭଗବାନଙ୍କର ଭକ୍ତ, କିନ୍ତୁ ଏମାନେ ଅସୁରମାନେ ନା, ବୁଝିବା ନାହିଁ, ଭଗବାନ ସହିତ ଯୁଦ୍ଧ କଲେ କିଏ ବଞ୍ଚିପାରିବ ନା କ'ଣ, କିନ୍ତୁ ଏଇଭଳି ଭାବରେ ସେମାନେ କଥା ବୁଝିବେ। ସେଥିପାଇଁ ଦେବତାମାନଙ୍କୁ ମୋହ କରିବା ପାଇଁ, ଅସୁରମାନଙ୍କୁ ମୋହ କରିବା ପାଇଁ ଭଗବାନ ବୁଦ୍ଧଦେବ ଆସିଲେ, ବୁଦ୍ଧଦେବ ଆସି କହିଲେ ଭଗବାନ ନାହାନ୍ତି, ତେଣୁ ତୁମେ ମୋର ଶରଣ ନିଅ। ଯେଉଁମାନେ ବର୍ତ୍ତମାନ ଇସ୍କନ ବିରୁଦ୍ଧରେ କହୁଛନ୍ତି ସେମାନେ ସବୁ ଅସୁର, ଦେବତା ଓ ଅସୁର ଭିତରେ ଯେଉଁଭଳି ଭାବେ ସଂଗ୍ରାମ ହୁଏ, ସେଇଭଳି ଭାବରେ ସଂଗ୍ରାମ ଚାଲିଛି। ଦେବତାମାନଙ୍କ ବିରୁଦ୍ଧରେ ଅସୁର ସବୁବେଳେ ସଂଗ୍ରାମ କରନ୍ତି, ଅସୁର ବୋଲି ବୁଝିବାକୁ ପଡ଼ିବ, ଭଗବାନଙ୍କୁ ଭକ୍ତଙ୍କୁ ମାନୁନାହାନ୍ତି ମାନେ ସେମାନେ ଅସୁର। ଯ ପ୍ରଭୁ ସର୍ବଭୂତାନାଂ ସୁଖ ଦୁଃଖ ଉପପତ୍ତୟେ ତମ୍ ନାତିବର୍ତ୍ତିତୁଂ ଦୈତ୍ୟା ପୁରୁଷୈର ଈଶ୍ୱର ପୁମାନ୍। ଏଇ ଦୈତ୍ୟଗଣ, ଯିଏ ସମସ୍ତ ଜୀବଙ୍କର ସୁଖ ଓ ଦୁଃଖ ପ୍ରଦାନ କରି, ସେ ଭଗବାନଙ୍କୁ କେହି ପୌରୁଷ ଦ୍ୱାରା ପରାସ୍ତ କରିପାରିବେ ନାହିଁ। ଯେଉଁ ନା ଏଭଳି ଭାବରେ ତାଙ୍କୁ କରିବା ପରେ ସେମାନେ ସବୁ ପଳେଇଗଲେ, ଭଗବତ ବି ତୁମେ ସବୁ ପଳେଇ ଯାଅ ଏଇଭଳି ଭାବରେ କହିଲେ। सुखदेव गोस्वामी कहते प्रत्यु निगलित श्रुवा दैत्य दानव जुत्थपा रसन निर्विशु राजन विष्णु पार्षद ताड़िता। विष्णु पार्षद तक हत्या करना बड़ा पिटा करदेव सब पड़ेगले सब स्वर्ग राज्य स्वर्गराज्य आक्रमण अधिकार कर रही थे ना आम शिशु राधा कुंड से महाराज कहते सब गवर्नमेंट क्वार्टर सब छाड़देले गवर्नमेंट गवर्नमेंट क्वार्टर सब छाड़देले बर्तमान स्वर्ग लोक रही थे सब बर्तमान रसा तल को सब कले निज स्थान को सब रही पृथ्वी तले सब रही स्थान से अश्रमान स्थान से सब गले अथ तार्क्य सुदो ज्ञान्त्वा विराट प्रभु चिकित्सिताम बबंध वारुणी पासे वणी सूता अनि कृतु। वर्तमान भगवान आ गोटे लीला करिवे कौन करिवे ना वर्तमान हत्या मान कौन ताकि बांधिवे बांधिवे तेणु ये जो बांधिवे से आम कथा को रखिले रहा एक छब्बीस श्लोक आम कह आम कथा को विश्राम देवा गुरु पचार किसी सुनले ना ना कह किसी प्रश्न अच्छी ना ना कह कहार अच्छी ना ना आम कथा विश्राम देवा जय श्रीमद्भागवतम की जय श्री गोपाल महाराज की जय श्री गुरुदेव की संवेद गौर भक्तवृंद की दाय गौर प्रमानंदे अर्पण कृष्ण जय श्री गोपाल।